ସେ ସୁନା କିମ୍ବା ରୂପାର ଦେବତା ନୁହନ୍ତି, ସେ ଦାରୁବ୍ରହ୍ମ। ଅଚଳ ମହାମେରୁ ପରି ମୌନ ହୋଇ ଚାହିଁ ରହିଛନ୍ତି ଭକ୍ତମାନଙ୍କୁ।
ଆଖିରେ ପଲକ ପଡ଼ୁନି, ନିରୁଦ୍ବିଗ୍ନ ହୋଇ ଅଭୟ ପ୍ରଦାନ କରୁଛନ୍ତି ଦୁଇ ଭୁଜ ଟେକି।
ଭକ୍ତ ହିଁ ତାଙ୍କର ଜୀବନ, ଭକ୍ତ ହିଁ ତାଙ୍କର ହୃଦୟର ରତ୍ନହାର। ଭକ୍ତ ପାଇଁ ସବୁବେଳେ ଖୋଲା ଥାଏ ତାଙ୍କ ରତ୍ନର ଭଣ୍ଡାର।
ତାର ଭାବ ବିରତି।